ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ବାପାଙ୍କର ଆଶୀର୍ବାଦ। ଗୋଟିଏ ସହରରେ ଗୋଟିଏ ବାପା ଏବଂ ପୁଅ ରହୁଥିଲେ, ଆଉ ବାପାଟି ପୁଅକୁ ବହୁତ ଭଲ ପାଉଥିଲେ, କିନ୍ତୁ ସେ ପୁଅଟି ବହୁତ ନଟଖଟ ଥିଲା। ସେ ସବୁବେଳେ ବାପାଙ୍କର କଥା ତ ମାନେ, କିନ୍ତୁ ବାହାରେ ଯାଇ ଦୁଷ୍ଟ କାମ କରେ। ଆଉ ଏ ପ୍ରକାର ଦିନ ବାଇ ଦିନ ବିତି ଯାଉଥିଲା। ସେ ପୁଅକୁ କାର୍ ଚଲାଇବା ପାଇଁ ବହୁତ ଭଲ ଲାଗୁଥିଲା। ସେ କେବଳ ଖାଲି କାର୍ ଚାହୁଁନଥିଲା, ଗୋଟିଏ ଏପ୍ରକାର କାର୍ ଯେଉଁ କାର୍ ଦ୍ୱାରା ସେ କ'ଣ କରିବ, ରେସିଂ କରିପାରିବ, ଗୋଟିଏ ଖେଳର କାର୍ ସେ ଚାହୁଁଥିଲା। ଆଉ ଦିନେ ସେ ବାପାଙ୍କୁ କହିଲା, ବାପା ମୋତେ ଏଇ କାର୍ଟି ଦରକାର, ଆଉ ବାପା କହିଲେ, ପିଏ ପିଲାରେ ତୁ ବହୁତ ଛୋଟ ଅଛୁ, ବର୍ତ୍ତମାନ ଏଇ କାର୍ଟି ତୋ ନିମନ୍ତେ ଉପଯୁକ୍ତ ନୁହଁ। ତୁ ଯେତେବେଳେ ବଡ଼ ହେବୁ ଆଉ ଯେତେବେଳେ ତୋର ପାଠପଢ଼ା ସରିବ, ମୁଁ ନିଶ୍ଚୟ ଭାବେ ତୁମକୁ ଏହି କାର୍ଟି କିଣିକି ଦେବି, ଯଦ୍ୱାରା କି ତୁ ସେଇ ଖେଳରେ ମଧ୍ୟ ସାମିଲ ହୋଇପାରିବୁ। ଆଉ ସେ ପିଲାଟି ବାପାଙ୍କ କଥାଟିକୁ ମନେ ରଖିଥିଲା। ଆଉ ବହୁତ ବର୍ଷ ଧରି ସେ ସେଇ କାର୍ଟି ପାଇବା ପାଇଁ ବହୁତ ଇଚ୍ଛା କରୁଥିଲା। ଆଉ ସେ ଏଇ କଥା ମଧ୍ୟ ଜାଣିଥିଲା କି ବାପା ତାହାକୁ ପ୍ରତିଜ୍ଞା କରିଛନ୍ତି, ଯେଉଁଦିନ ସେ କଲେଜରୁ ପାସ୍ ହେବ ସେଇଦିନ ବାପା ତାକୁ ସେଇ ଉପହାରଟିକୁ ଦେବେ। ଆଉ ସେ ଦିନ ଆସିଲା, ପିଲାଟି ବଡ଼ ହେଲା, ସେ ତା ନିଜ କଲେଜରୁ ପାସ୍ ହେଲା। ଆଉ ପାସ୍ ଯେତେବେଳେ ହେଲା, ବାପା ତାକୁ ଅଫିସକୁ ଡକେଇଲେ। ଆଉ ସେ ଭାବିଲେ କି ସେହି ଦିନରେ ସେ ପୁଅଟିକୁ ତାର ସେଇ ଯେଉଁ ବିଷୟ ସେ ଚାହୁଁଥିଲା, ଯେଉଁ କାର୍କୁ ଚାହୁଁଥିଲା, ସେଇ କାର୍କୁ ତାକୁ ଉପହାର ସଦୃଶ ଦେବେ। ଆଉ ପିଲାଟି ମଧ୍ୟ ସେହି ଆଶାରେ ସେ ବାପାଙ୍କ ପାଖକୁ ସେହିଦିନ ଗଲା। ଆଉ ଯେତେବେଳେ ସେ ବାପାଙ୍କ ପାଖରେ ପହଞ୍ଚିଛି, ଆଉ ସେ କହିଲା, ବାପା ମୁଁ ଆପଣଙ୍କ ପାଖକୁ ଆଜି ଆସିଅଛି, ମୁଁ ଆଜି ମୋର କଲେଜର ପରୀକ୍ଷା ସରେଇଅଛି ଏବଂ ମୁଁ ପାସ୍ ବି ହୋଇଅଛି। ଆଉ ତାପରେ ବାପା କହିଲେ, ପୁଅରେ ମୁଁ ତୁମ ପାଇଁ ବହୁତ ଗର୍ବିତ। ଆଉ ସେ କହିଲେ, ମୁଁ ତୁମକୁ ବହୁତ ପ୍ରେମ କରେ। ଆଉ ଏହା କହି ସେ କ'ଣ କଲେ, ଗୋଟିଏ ଗିଫ୍ଟ ଦ୍ୱାରା ଗୁଡ଼େଇ ହୋଇଥିବା ଗୋଟିଏ ବାକ୍ସଟି ସେଇ ପୁଅ ହାତରେ ଦେଲେ। ଆଉ ପୁଅଟି ବହୁତ ଖୁସି ହୋଇଗଲା, ଆଉ ବହୁତ ଖୁସି ହେଲା। ଆଉ ସେ ଭାବୁଥିଲା ଏଇ ଗିଫ୍ଟ ବକ୍ସ ଭିତରେ ତା ନିମନ୍ତେ ସେଇ ଗାଡ଼ିଟିର ଚାବି କିମ୍ବା ଗାଡ଼ି ବିଷୟରେ କିଛିଟା ଥିବ। ଆଉ ଯେତେବେଳେ ସେ ଖୋଲିବାକୁ ଲାଗିଲା, ଆଉ ଦେଖିଲା, ଆଉ ବହୁତ ଦୁଃଖିତ ହୋଇଗଲା, ଆଉ ବହୁତ ରାଗି ମଧ୍ୟ ଗଲା, କାରଣ ସେ ଦେଖିବାକୁ ପାଇଲା ସେ ଭିତରେ ଗୋଟେ ବାଇବଲ ଅଛି। ଆଉ ସେ କ'ଣ କଲା, ସେଇ ଲେଦର ବା ଚମଡ଼ାର ବାଇବଲଟାକୁ ସେଇଠି ବାପାଙ୍କ ଆଗରେ ଫୋପାଡ଼ି ଦେଇ ଚାଲିଗଲା। ତା ଆଉ ଗୋଟେ ଟେବୁଲରେ ଯାଇ ପଡ଼ିଲା। ଆଉ ସେ କହିଲା, ଆଉ ମୁଁ ଆଜିଠୁ ଆଉ କେବେ ମଧ୍ୟ ତୁମରି ପାଖକୁ ଆସିବି ନାହିଁ। ଆଉ ତୁମ ପାଖରେ ଏତେ ଟଙ୍କା ଥିଲା, କେବଳ ଏତେ ଟଙ୍କାରେ ତୁମେ କ'ଣ ମୋତେ କେବଳ ବାଇବେଲ ଦେଇପାରିବ? ଏହା କହି ସେ ଘର ଚାଲି ରାଗରେ ଚାଲିଗଲା। ଅନେକ ବର୍ଷ ବିତିଗଲା, ସେ ବାପାଙ୍କ କଥା ଆଉ ଜାଣିଲା ନାହିଁ। ଆଉ ସେ ବିଜନେସ୍ କରିବା ପାଇଁ ଲାଗିଲା, ଆଉ ଗୋଟେ ବହୁତ ସଫଳ ବିଜନେସ୍ ମଧ୍ୟ ହେଲା। ତାର ଗୋଟେ ଭଲ ଘର ଥିଲା, ଘର ପରିବାର ଥିଲା। ଆଉ ସେଇ ସମୟରେ ଦିନେ ସେ ଚିନ୍ତା କଲା, ତା ବାପା ବହୁତ ବୃଦ୍ଧ ହୋଇଯାଇଥିବ। ଆଉ ସେ ଭାବିଲା, ହୁଏତ ମୋତେ ଆଜି ବାପାଙ୍କ ପାଖକୁ ଯିବା ନିହାତି ଦରକାର। ଆଉ ତାପରେ ସେ ଚିନ୍ତା କରିଲା ପରେ ସେ ବାପାଙ୍କ ପାଖକୁ ଯିବା ପାଇଁ ଚେଷ୍ଟା କଲା। ଆଉ ଏଇ ମଧ୍ୟରେ ତା ପାଖକୁ ଗୋଟିଏ ଟେଲିଗ୍ରାମ ଆସି ପହଞ୍ଚିଲା କି ବାପାଙ୍କର ଦେହାନ୍ତ ହୋଇଅଛି, ଆଉ ସେ ସମସ୍ତ ସମ୍ପତ୍ତିର ମାଲିକ ସେ ପୁଅକୁ କରିଯାଇଅଛନ୍ତି। ଏ ସମସ୍ତ ଶୁଣିବା ପରେ ସେ ଶୀଘ୍ର ତତ୍କ୍ଷଣାତ୍ ଉଠି ଘରକୁ ଗଲା। ଆଉ ଘରେ ଯେତେବେଳେ ଗଲା, ସେ ସମସ୍ତ ବିଷୟ ଖୋଜୁଥାଏ କି ବାପା ତାକୁ କି ପ୍ରକାର ମାଲିକ କରିଛନ୍ତି, ଆଉ ତାର କାଗଜପତ୍ର କୋଉଠି ଅଛି। ଆଉ ତାପରେ ତାର ଆଖି ସେ ପୁରୁଣା ବାଇବଲ ଉପରେ ଗଲା। ଆଉ ଯେତେବେଳେ ସେ ବାଇବଲ ଦେଖିଲା, ସେ କାନ୍ଦି ଉଠିଲା, କାରଣ ସେହି ବାଇବଲ ଶେଷ ସମୟରେ ବାପା ତାକୁ ଦେଇଯାଇଥିଲେ। ଆଉ ସେ ବାଇବଲ ଉଠେଇଲା, ଆଉ ଉଠେଇଲା ବେଳେ ଟକ୍ କିନି କିଛି ବିଷୟ ତା ପାଦ ପାଖରେ ପଡ଼ିଲା। ଆଉ ଦେଖିଲା, ଆଉ ସେ ଜିନିଷଟି ହେଉଛି ଗୋଟିଏ କାର୍ର ଚାବି। ଆଉ ସେଇ ଚାବିରେ କେଉଁ ଡିଲର ପାଖରେ ସେଇ କାର୍ଟି ଅଛି ସେ ସମସ୍ତ ବିଷୟ ଲେଖା ଅଛି। ଆଉ ଏହା ମଧ୍ୟ ଲେଖା ଅଛି କି ସମ୍ପୂର୍ଣ୍ଣ ଭାବେ ଏ କାର୍ର ପଇସାଟି ଦିଆଯାଇଅଛି। ହଁ ପିଲାମାନେ, ସେହି ଏତେ ବର୍ଷ ତଳେ ବାପାଟି ତାକୁ କାର୍ ଗିଫ୍ଟ କରିଦେଇଥିଲେ, ଉପହାର ସ୍ୱରୂପରେ ଦେଇଥିଲେ, କିନ୍ତୁ ସେହି ପିଲାଟି ସେଇଦିନ ସେ ବାଇବଲର ମହତ୍ଵ ବୁଝିନଥିଲା। ଆଉ ସେଇଥିପାଇଁ ସେଦିନ ସେ ଗୋଟେ ବହୁତ ବଡ଼ ଉପହାର ଏତେ ବର୍ଷ ପର୍ଯ୍ୟନ୍ତ ସେ କ'ଣ କରିଥିଲା, ହରେଇଥିଲା। ଅନେକ ସମୟରେ ଆମ ଜୀବନରେ ମଧ୍ୟ ପ୍ରକାର ହୁଏ, ଆମେ ଆତ୍ମାଙ୍କ ଆଶୀର୍ବାଦ ପାଇଲେ ମଧ୍ୟ ଆମେ ତାକୁ ହରେଇ ବସିଥାଉ। ଆଉ ତାର କାରଣ ହେଲା ଆମର କ୍ରୋଧ, ତାର କାରଣ ହେଲା ଆମର ସେଇ ପରମେଶ୍ୱରଙ୍କ ଉପରେ ଭରସା ନଥିବାରୁ, ତାର କାରଣ ହେଲା ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁନଥିବାରୁ ଆମେ ଅନେକ ପ୍ରକାର ଆଶୀର୍ବାଦ ଆମେ ହରେଇଥାଉ। ଯେତେବେଳେ ଆମେ ପ୍ରାର୍ଥନା କରୁ ପରମେଶ୍ୱର ଆମକୁ ତାର ଉତ୍ତର ଦିଅନ୍ତି। ଯେତେବେଳେ ଆମେ କିଛି ଆଶା କରିଥାଉ ପରମେଶ୍ୱର ଆମର ଆଶାକୁ ପୂରଣ କରିବା ପାଇଁ ସବୁବେଳେ ଜାଗ୍ରତ ରୁହନ୍ତି। କିନ୍ତୁ ଅନେକ ସମୟରେ କେବଳ ଆମର ଏହି କୁଗୁଣ ଯୋଗୁଁ ଆମେ ଏ ସମସ୍ତ ବିଷୟ ହରାଇଥାଉ। ଆସୁ ଆଜି ଆମେ ଏହି କାହାଣୀରୁ ଶିଖିବା କି ପରମେଶ୍ୱର ଆମକୁ ଉତ୍ତମ ପଦାର୍ଥ ପ୍ରଦାନ କରିବା ପାଇଁ ଦିଅନ୍ତି, ଆଉ ସେହି ପଦାର୍ଥକୁ ସ୍ୱୀକାର କରିବା ପାଇଁ ଆମେ ନିଜ ଜୀବନକୁ ସଜାଡ଼ୁ। ଆଉ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପିଲାମାନେ କାହାଣୀ ଭଲ ଲାଗିଲା ତ? ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରବିବାର କେଉଁଠାରୁ ଆରମ୍ଭ ହେଲା? ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତି, ଆନନ୍ଦ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରବିବାର କେଉଁଠାରୁ ଆରମ୍ଭ ହେଲା। ଅନେକ ଲୋକ ଏହି ପ୍ରଶ୍ନକୁ ପଚାରିଥାନ୍ତି କି ରବିବାର କେଉଁଠାରୁ ଆରମ୍ଭ ହେଲା, କାହିଁକି ସାରା ପୃଥିବୀରେ ଲୋକେ ରବିବାର ଦିନରେ ଗୀର୍ଜାକୁ ଯାଆନ୍ତି। ଏହିପରି ପ୍ରଶ୍ନ ଅନେକ ଲୋକ ପଚାରିଥାନ୍ତି। ଚାଲନ୍ତୁ ପ୍ରେରିତ 20:29-31 ପଢ଼ିବା। ପ୍ରେରିତମାନେ ଆମକୁ ସ୍ପଷ୍ଟ ଭାବେ ସତର୍କ କରାଇ ଦେଇଅଛନ୍ତି ଯେ କେତେକ ଖ୍ରୀଷ୍ଟିଆନ ନୂତନ ନିୟମର ଖ୍ରୀଷ୍ଟୀୟ ଧର୍ମର ମୂଳନୀତି ବା ସିଦ୍ଧାନ୍ତ ଗୁଡ଼ିକରୁ ଦୂରେଇ ଯିବା, ତେଣୁ ସତର୍କ ରୁହ। ଆଉ ଠିକ୍ ତାହା ହିଁ ଘଟିଲା। ବିଶ୍ୱସ୍ତ ଐତିହାସିକ ମାନେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ଖ୍ରୀଷ୍ଟିଆନମାନେ କିପରି ପ୍ରେରିତ ମଣ୍ଡଳୀ ସତ୍ୟତା ବିଷୟକୁ ଦୂରେଇ ଗଲେ। ଯେଉଁ ପରମ୍ପରା ଓ ସିଦ୍ଧାନ୍ତ ଗୁଡ଼ିକ ପାଉଲ, ପିତର, କମ୍ପା ଅନ୍ୟମାନେ କିମ୍ବା ଅମ୍ପିୟମ ଅନ୍ୟମାନେ ଯେଉଁମାନଙ୍କ ଦ୍ୱାରା ଖ୍ରୀଷ୍ଟିଆନ ମଣ୍ଡଳୀ ସ୍ଥାପିତ ହୋଇଥିଲା, ସେମାନେ କଦାପି ଅନୁମୋଦନ କରିନଥିଲେ, କିନ୍ତୁ କାଳକ୍ରମେ ସେହିସବୁ ମଣ୍ଡଳୀ ଭିତରୁ ପ୍ରବେଶ କଲା। ନୂତନ ନିୟମ ସମ୍ପୂର୍ଣ୍ଣ ହେଲା ଏବଂ ସବୁ ପ୍ରେରିତମାନେ ମୃତ୍ୟୁବରଣ କଲାପରେ ବିଶ୍ରାମବାର ବା ଶବତ ପାଳନ ବିଷୟଟି ଶନିବାରରୁ ରବିବାରକୁ ପରିବର୍ତ୍ତନ ହେଲା। ପରିଶେଷରେ ଖ୍ରୀଷ୍ଟିଆନମାନେ ସପ୍ତାହର ସପ୍ତମ ଦିନକୁ ସପ୍ତାହର ପ୍ରଥମ ଦିନକୁ ଉପାସନା କରିବା ଓ ବିଶ୍ରାମ କରିବା ପାଇଁ ପରିବର୍ତ୍ତନ କଲେ। କିନ୍ତୁ ଅବଶ୍ୟ ବିଶ୍ୱାସୀମାନେ ସପ୍ତମ ଦିନ ସାବତ ପାଳନ କରିବାରେ ବନ୍ଦ କଲେ ନାହିଁ ଏବଂ ହଠାତ୍ ଖ୍ରୀଷ୍ଟିଆନମାନେ ରବିବାରକୁ ପ୍ରଭୁଙ୍କ ଦିନ ଭାବେ ପାଳନ କରିବାକୁ ଆରମ୍ଭ କଲେ। ଖ୍ରୀଷ୍ଟଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ଖ୍ରୀଷ୍ଟିଆନମାନେ ଇଟାଲୀରେ ରବିବାର ପାଳନ କରିବାକୁ ଆରମ୍ଭ କରିବାର ଏହା ହେଉଛି ପ୍ରଥମ ଉଦାହରଣ। ଦୀର୍ଘକାଳ ଧରି ଅନେକ ଖ୍ରୀଷ୍ଟିଆନ 2 ଦିନକୁ ପାଳନ କଲେ, କିନ୍ତୁ ଅନ୍ୟମାନେ ତଥାପି ମଧ୍ୟ ସାବତ ଯାହାକି ଶନିବାର ପାଳନ କରୁଥିଲେ। ସମ୍ରାଟ କନଷ୍ଟାଣ୍ଟାଇନ୍ ପ୍ରଥମେ ରବିବାର ପାଳନ କରିବା ପାଇଁ 7 March 321 ଖ୍ରୀଷ୍ଟାବ୍ଦରେ ଆଇନ ପ୍ରଣୟନ କଲେ। ରୋମୀୟ ସାମ୍ରାଜ୍ୟରେ କୃଷକ ସମ୍ପ୍ରଦାୟକ ଛାଡ଼ିଦେଲେ ସମସ୍ତଙ୍କୁ ରବିବାର ଦିନ ପାଳନ କରିବା ପାଇଁ ବାଧ୍ୟ କରାଯାଉଥିଲା। ରବିବାର ପାଳନ ସମ୍ବନ୍ଧରେ କନଷ୍ଟାଣ୍ଟାଇନ୍ ଆଉ ଅନ୍ୟ 5 ନିୟମ ଘୋଷଣା କଲେ। ସେହି ସମୟାବଧିରୁ ଆଜି ପର୍ଯ୍ୟନ୍ତ ରବିବାର ସବୁ ନିୟମ ପ୍ରଣୟନ କରିବା ଏହା ଏକ ଦୃଷ୍ଟାନ୍ତ ଅଟେ। 4th ଲାଭ କେଦିଆ ମଣ୍ଡଳନୀ ଖ୍ରୀଷ୍ଟିଆନମାନଙ୍କୁ ସାବତ ଦିନରେ କାର୍ଯ୍ୟ ବନ୍ଦ ନ କରିବାକୁ ବାଧ୍ୟ କଲା। ପୁଣି ସବୁ ଖ୍ରୀଷ୍ଟିଆନମାନଙ୍କୁ ରବିବାର ଦିନ ସମ୍ଭବ ହେଲେ କାର୍ଯ୍ୟକୁ ନିବୃତ୍ତ ରହି ସେହି ଦିନକୁ ସମ୍ମାନ ଦେବା ପାଇଁ କୁହାଗଲା। ରବିବାର ଉପାସନା ଓ ପାଳନ କରିବା ଏକ ମନୁଷ୍ୟକୃତ ପ୍ରଥା ବୋଲି ଇତିହାସ ଦର୍ଶାଉଅଛି। ଚତୁର୍ଥ ଆଜ୍ଞାର ସପ୍ତମ ଦିନ ସାବତକୁ ଲୋପ କରିବା ପାଇଁ ବାଇବଲ କୌଣସି କ୍ଷମତା ଦେଇନାହିଁ। ଖ୍ରୀଷ୍ଟିଆନ ଯୁଗରେ ଏକ ପ୍ରତାରଣାମୂଳକ ବା ଭ୍ରାନ୍ତ ଶକ୍ତି ଈଶ୍ୱରଙ୍କ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରିବ ବୋଲି ଭବିଷ୍ୟତ ବକ୍ତା ଦାନିଏଲ କହିଥିଲେ। ପଢ଼ନ୍ତୁ ଦାନିଏଲ 7:25। ପ୍ରିୟ ଶ୍ରୋତା, ସପ୍ତାହର ପ୍ରଥମ ଦିନ ସାବତକୁ ସପ୍ତାହର ପ୍ରଥମ ଦିନକୁ ଆଇନଗତ ଭାବେ କିଏ ପରିବର୍ତ୍ତନ କଲା? କାଥୋଲିକ ମଣ୍ଡଳୀ ଏପରି କରିଥିବା କଥା ସେ ନିଜେ ଦାବି କରେ। ଖଣ୍ଡ ବିଖଣ୍ଡ ହୋଇ ଭାଙ୍ଗି ପଡ଼ିଯାଇଥିବା ରୋମୀୟ ସାମ୍ରାଜ୍ୟକୁ ସୁରକ୍ଷା କରିବାକୁ ପ୍ରଚେଷ୍ଟା କରି ମଣ୍ଡଳୀର ନେତାମାନଙ୍କ ଜ୍ଞାତ ସାରରେ ସେମାନେ ଶନିବାରରୁ ରବିବାରକୁ ପରିବର୍ତ୍ତନ କରି ଉପାସନା କରିବା ପାଇଁ ଚେଷ୍ଟା କରି ଅନ୍ୟମାନଙ୍କ ସହିତ ସାଲିସ କଲେ। ରୋମାନ କ୍ୟାଥୋଲିକ ମଣ୍ଡଳୀର ସଂକ୍ଷେପ ବହି କହେ, ପ୍ରଶ୍ନ, କେଉଁ ଦିନ ସାବାତ ଦିନ ଅଟେ? ଉତ୍ତର, ଶନିବାର ହେଉଛି ସାବାତ ଦିନ। ପ୍ରଶ୍ନ, ଆମେ ଶନିବାର ପରିବର୍ତ୍ତେ ରବିବାରକୁ କାହିଁକି ପାଳନ କରୁ? ଉତ୍ତର, ଆମେ ଶନିବାର ପରିବର୍ତ୍ତେ ରବିବାରକୁ ପାଳନ କରିବାର କାରଣ ହେଉଛି କ୍ୟାଥୋଲିକ ମଣ୍ଡଳୀ ଏହାର ଧର୍ମକର୍ମ ସମ୍ବନ୍ଧୀୟ ପବିତ୍ର କ୍ରିୟାକୁ ଶନିବାରରୁ ରବିବାରକୁ ପରିବର୍ତ୍ତନ କରିଛି। ମନୁଷ୍ୟକୃତ ମଣ୍ଡଳୀର ନେତାମାନେ ଏହି ପରିବର୍ତ୍ତନ କରିଛନ୍ତି ବୋଲି କ୍ୟାଥୋଲିକ ମଣ୍ଡଳୀ ଗର୍ବ ସହିତ ଘୋଷଣା କରେ। ପବିତ୍ର ଦିନ ସାବତ ଶନିବାରକୁ ରବିବାରକୁ ପରିବର୍ତ୍ତନ ହୋଇଛି। ଧର୍ମଶାସ୍ତ୍ରର କୌଣସି ଲେଖାର ନିର୍ଦ୍ଦେଶ ଅନୁସାରେ ନୁହେଁ, କିନ୍ତୁ ମଣ୍ଡଳୀର ନିଜସ୍ୱ କ୍ଷମତା ବଳରୁ ଏହା ହୋଇଛି। ଯେଉଁମାନେ ଧର୍ମଶାସ୍ତ୍ର ହିଁ ସର୍ବୋଚ୍ଚ କ୍ଷମତା ବୋଲି ଭାବନ୍ତି ସେମାନେ ଯୁକ୍ତିସଙ୍ଗତ ଭାବେ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ହୋଇ ଶନିବାରକୁ ପବିତ୍ର ରୂପେ ପାଳନ କରିବା ଆବଶ୍ୟକ। ପ୍ରିୟ ଶ୍ରୋତା, ଏହି ପ୍ରଶ୍ନର ଉତ୍ତର ଆପଣ ପାଇଥିବେ କି ରବିବାର କେବେ ହେଲେ ବାଇବଲରେ ଲେଖାଯାଏନି କି ଏହି ଦିନରେ ସାବତ ବା ବିଶ୍ରାମ ଦିନ ବୋଲି। ବିଶ୍ରାମ ଦିନ ସେହି ସଦାପ୍ରଭୁ ପରମେଶ୍ୱର କରିଛନ୍ତି, ଆଉ ସେହି ଦିନରେ ହିଁ ଆମେ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା ଉପାସନା କରିବା ଆବଶ୍ୟକ। ନିଜକୁ ସମର୍ପଣ କରି ଚାଲନ୍ତୁ ସେହି ବିଶ୍ରାମ ଦିନରେ ଆମେ ଈଶ୍ୱରଙ୍କ ପୂଜା ଆରାଧନା କରିବା। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ଯେହେତୁ ତୁମେ ହିଁ ସମ୍ମାନ ଗୌରବ ଓ ପ୍ରଶଂସାର ଯୋଗ୍ୟ। ବର୍ତ୍ତମାନ ଯେଉଁ ବାକ୍ୟ ବିଶ୍ରାମ ବାର ବିଷୟରେ ଶୁଣିଲୁ, ଯେଉଁ କଥା ବୁଝାଇଲ ରବିବାର ବାଇବଲରେ କେବେ ହେଲେ ଲେଖାଯାଇନି, ସେହି କଥାକୁ ମନେ ରଖି ସେହି କଥା ଅନୁସାରେ ସାବାତ ପାଳନ କରିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶକ୍ତି, ଜ୍ଞାନ ଓ ଆଶିଷରେ ଭରାଇ ଦିଅ। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ମନେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ସୁନିଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।